ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରିବେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାନ ଚାଲିଥିବାର ଭିନ୍ ଭିନ୍ ଉନ୍ନୟନ କାମର ସମୀକ୍ଷା କରିବାର ସହିତ ଉପରବେଲା ସରସରା ଗାଁ ହେବାରକେ ଥିବାର ତ୍ରିରଙ୍ଗା ଶୋଭାଯାତ୍ରାଥି ସାମିଲ ହେବାର କାର୍ଯ୍ୟସୂଚୀ ରହିଛି। ଅପରେସନ୍ ସିନ୍ଦୁର ସଫଳତା ଉତ୍ତରୁ ଭାରତୀୟ ସେନାକେ ପ୍ରେରଣା ଦେବାର ଲାଗି ସାରା ଦେଶେ ମୂଲ ହୋଇଛି ତ୍ରିରଙ୍ଗା ଯାତ୍ରା। ଏ ଯାତ୍ରାକେ ଖାଲି ସହର କି ସଦର ମହକୁମାନ ସୀମିତ ନାଇଁ ରଖିକରି ପଞ୍ଚାୟତ ଆର୍ ଗାଁମାନଙ୍କେ ଭିଲ୍ ପାଳନ କରାଯିବାର ଲାଗି ସରକାର ନିଷ୍ପତ୍ତି ନେଇଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଗଲାକାଲ ଏକାମ୍ର ନିର୍ବାଚନ ମଣ୍ଡଳୀ ଲିଙ୍ଗିପୁର ପଞ୍ଚାୟତର ନୂଆଗାଁଠାରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ତ୍ରିରଙ୍ଗା ଯାତ୍ରାକେ ଆନୁଷ୍ଠାନିକ ଭାବେ ନୁହେଁ ଦୈନିକ ପ୍ରତିବଦ୍ଧତା ଭାବେ ପାଳନ କର୍ମା। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଆଇବା କାଲି ସକାଳର 8 ବଜେନୁ ନୂଆ ଜାଗା ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରଠାରେ ଥିବାର ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟ ହେବା। ଆବେଦନକାରୀ ନିଜର ଅଭିଯୋଗ ପତ୍ର ସାଙ୍ଗେ ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାର ପତ୍ର ଆର୍ ବ୍ୟକ୍ତିଗତ ପରିଚୟ ପତ୍ର ନେଇକରି ଧାରି ଜାଗାନ ଠିକ୍ ସମୟଥି ପହଞ୍ଚିକରି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଆଇବା ଜୁନ୍ ମାସେ ରାଇଜେ ନୂଆ ସରକାର ଗଠନ ହେବାର ବଛର ପୂର୍ତ୍ତି ପାଳନ କରାଯିବା। ସରକାରଙ୍କ ଭିନ୍ ଭିନ୍ ଯୋଜନା ଆର୍ କାର୍ଯ୍ୟକ୍ରମର ସଫଳତା ବାବଦେ ସାଧାରଣ ଲୋକଙ୍କୁ ଜଣାବାର ଲାଗି ଆଇବା ଜୁନ୍ 11-13 ତକ ରାଜ୍ୟର ଜିଲ୍ଲା ଆର୍ ବ୍ଲକ ସ୍ତରଥି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ କରାଯିବା। ଏ ବାବଦେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱର ଖାରବେଳ ଭବନର ସମ୍ମିଳନୀ କକ୍ଷନ ପ୍ରଶାସନିକ ସ୍ତରଥି 2 ପ୍ରସ୍ତୁତି ବୈଠକ ହୋଇଯାଇଛି। ରାଇଜେ ମଣ୍ଡିମାନଙ୍କେ ଡାଲୁଆ ଧାନ ଘିନା ମୂଲ ହୋଇଯାଇଛି। ଗଲା ବଛର ତୁଳନାଥି ଇ ବଛର 22% ଅତ୍କା ଚାଷୀ ଧାନ ବିକିବାର ଲାଗି ପଞ୍ଜୀକରଣ କରିଛନ୍। ପାଖାପାଖି 3,00,000 ଚାଷୀ ଡାଲୁଆ ଧାନ ବିକିବାର ଲାଗି ପଞ୍ଜୀକରଣ କରିଥିବା ବେଳେ ଇ ବଛର 20% ଅତ୍କା ଧାନ ଠୁଲ ହେବାର ସମ୍ଭାବନା ଅଛି। ଅତ୍କା ଧାନ ମହଜୁଦ ରଖବାର ଲାଗି ଗୋଦାମ ତୟାର କରାଯିବାରକେ ଉପମୁଖ୍ୟମନ୍ତ୍ରୀ ଆର୍ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାତି ହୋଇଥିବାର ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକଥି ନିଷ୍ପତ୍ତି ନିଆଯାଇଛି। କୁମ୍ଭୀର ସଂରକ୍ଷଣର 50 ପୂର୍ତ୍ତି ଅବସରରେ ପ୍ରୋଜେକ୍ଟ କ୍ରୋକୋଡାଇଲ୍ ହପ୍ତା ଆଜିଠାନୁ ପାଳନ କରାଯିବା। ଏହି କାର୍ଯ୍ୟକ୍ରମ ରାଜ୍ୟ ବନ୍ୟଜନ୍ତୁ ମୁଖ୍ୟାଳୟ ଆର୍ ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫ ଆୟୋଜନ କରାଯାଉଛି। ଏହି ଅବସରରେ ଅନ୍ଲାଇନ୍ କ୍ୱିଜ୍ ଫଟୋଗ୍ରାଫି ବକ୍ତୃତା ଚିତ୍ରାଙ୍କନ ବାଗିର ପ୍ରତିଯୋଗିତା ମାନ ହେବା। ସାଧାରଣ ଲୋକଙ୍କୁ ଏଥି ଯୋଗ ଦେବା ଲାଗି ବିଭାଗ ତରଫ ନିବେଦନ କରାଯାଇଛି। ରାଜ୍ୟର 18 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରକେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫ ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର ଏନ୍କ୍ୱାସ୍ ଦିଆଯାଇଛି। ଏସବୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭିତରେ ବରଗଡ଼ର ରେମଟା, ବାଦିପାଲି ଆର୍ ଗଣବଣିକିଲୋ, ସୁନ୍ଦରଗଡ଼ର ସୁଡ୍ଡା ଆର୍ ରାସ୍ତି ଆର୍ ବଲାଙ୍ଗୀରର ଚଲ୍କି ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଆଜି ତାର 101 ରକେଟ୍ ଲଞ୍ଚ କରିଛି। ଇସ୍ରୋର PSLV-C61 ରକେଟ୍ ପୃଥ୍ୱୀ ନିରୀକ୍ଷଣ କରୁଥିବାର ଉପଗ୍ରହ EOS-09 ମହାକାଶକେ ନେଇକରି ଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ରନୁ ସକାଳର 5:59 PSLV-C61 ରକେଟ୍ର ଉତ୍କ୍ଷେପଣ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିନ୍କା ବ୍ଲକର କଳାଗ୍ରାମ କର୍ତ୍ତଙ୍ଗ ଗାଁ ଚାଲିଥିବା ପାରମ୍ପରିକ କୃଷ୍ଣଲୀଳା ନାଟକ ଗଲାକାଲି ଉଦ୍ଯାପିତ ହୋଇଯାଇଛି। 18 ଧରିକରି ଚାଲିଥିବାର ଏହି କାର୍ଯ୍ୟକ୍ରମର ଶେଷ ଦିନେ ଧନୁଯାତ୍ରା ମହୋତ୍ସବ କଂସ ମୃତ୍ୟୁ ଅଭିନୀତ ହୋଇଥିଲା। ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ସଂଗ୍ରହାଳୟ ହେଉଛି ସାଂସ୍କୃତିକ ବିନିମୟ, ସଂସ୍କୃତି ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ, ଲୋକଙ୍କ ଭିତରେ ସହଯୋଗ ଆର୍ ଶାନ୍ତିର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏ ବାବଦେ ଲୋକମାନଙ୍କୁ ସଚେତନ କରିବାର ଲାଗି ଏହି ଦିବସ ପାଳନ କରାଯାଉଛି। ଇଣ୍ଟରନ୍ୟାସନାଲ କାଉନ୍ସିଲ୍ ଅଫ୍ ମ୍ୟୁଜିୟମ 1977 ଫି ବଛର May 18 ଦିନ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରୁଛି। ଏ ବଛରର ବାର୍ତ୍ତା ହେଉଛି ବଦଲୁଥିବା ସମାଜଥି ସଂଗ୍ରହାଳୟର ଭବିଷ୍ୟତ। ରାଜ୍ୟର ଭିନ୍ ଭିନ୍ ଇଲାକାନ କାଲବୈଶାଖୀର ପ୍ରଭାବ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 4 ତକ ତାପମାତ୍ରା ନାଇଁ ବଦଲେ। ଆଇବା 24 ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ସହିତ 9 ଜିଲ୍ଲାର 2 ଜାଗାନ ଜବରଧୁକାଗଡ଼ି ଆର୍ ବର୍ଷା ସହିତ ଚଡ଼କ ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।